शांति आध्यात्म प्रेमी श्रोता बंधु मानंकु हार्दिक स्वागत जणोचि अमृत धारा कार्यक्रम तरफ रु आपण अनेक विषयवस्तुर चर्चा तो शुणुचंती। आजर चर्चार विषय होची स्वर्ग एवं नरक। स्वर्ग काहाकु कहा जाए एवं नरक काहाकु कहा जाए, स्वर्ग कोठे अछि नरक कोठे अछि। हम भारत वर्षरे पिलाटी दिनरु आमे सभी स्वर्ग नरक विषय शुणी आसछे। आम पूर्वपुरुष मानकठु अजा आई मानकठु विभिन्न कथा शुणी स्वर्ग नरक विषय। किंतु जदि आप पचारे स्वर्ग क्या कहुए नरक क्या कहुए विभिन्न प्रकार मतमतांतर आपण मैंने शुणा पाइबे। किए कही था स्वर्ग उपर अच्छी नरक तलर अच्छी, आउ कह कहि नरक स्वर्ग सब ये अच्छी। आपण खबर कागज भी पढ़ी मलापर मनीष सब कड़े स्वर्ग जाती से लिखा जाए कि अमुक व्यक्ति स्वर्गारोहण कले स्वर्गवासी ही गले। तो समस्त मन में प्राय प्रश्न उठे स्वर्ग कौन बा नरक कौन, आपणकर चिंताधारा कौन। मुं गोटे कहानी शुणुची। थरे नारद महर्षि भगवान को पचारले हे प्रभु मते थरे स्वर्ग और नरक दर्शन करांते जदि बहुत भल हुआ। मोर तीव्र इच्छा उत्पन्न होची थरे स्वर्ग भ्रमण करी आसंती एवं नरक भी दर्शन करी आसंती। तो भगवान कहले अच्छा ठीक अच्छे तथास्तु। तो सर्वप्रथम रे नारद महर्षि को भगवान नरक को पठेदिले। जितले नारद ऋषि आसछंती नरक को देखिले गोटे विराट डाइनिंग हॉल अच्छी भोजनालय अच्छी जोठी बहुत बड़ बड़ टेबल लगी बड़ बड़ थाली रे सब परसाईक रही किंतु सब प्रकार खाद्य सेठी रसगोला गुलाब जामुन आउ सब प्रकार मीठा खट्टा नमकीन सब जिनस खाइबा पीबार किछि अभाव नाही। सब जिनस भरपूर है कि टेबल उपरे सब सजाई के रखाई बड़ बड़ थाली मानकरे और बहुत लोग सेठी उपस्थित रही किंतु कही सब खाइबारु नाहंती एवं सब भोकरे सोसरे एकदम अति व्याकुल रे दुखरे कांदुचंदी। कथा कौन नारद ऋषि देखिले जे जेते सब मनीष अच्छा सेठी नरकरे समस्त हाथ में बहुत बड़ बड़ लंब एकदम लंबा सब चामच सब बांधि दिखाई एवं समस्ते निजे निजे खायापी उठाऊ चामच रे किए रसगुल्ला उठाऊ किए पाणतुआ उठाऊ किए आउ कौन उठाऊ किंतु निजे खायापी जिते चेष्टा कर बहुत लंबा लंबा चामच खाए केमती मुह पाक आसीपारे आ समस्ते भोकरे एकदम कांदुचं व्याकु तापरे नारद महर्षि को स्वर्ग को पठे दिया एवं स्वर्ग देखिले नारद महर्षि सेमती गोटे बड़ डाइनिंग हॉल रही सेमती समान सेठी भी टेबल रखी एवं टेबल उपरे बड़ बड़ थाली रे सब खाइबा जिनस गुड़ा परसिकी रखाई एवं समान सेमती से लोक समस्त हाथ भी सेमती बड़ बड़ चामच सब बांधि दिखाई किंतु सेठी लोक खाईपी खुशी अच्छा केमती संभव आपण भी भावंतु। नरकरे जो लोक अच्छा दुईटा आखि नाक कान पाटी तुंड जमी मनीषर रूप स्वर्गर भी से मनीष कथा कलीजुग आ ଶକ୍ତି ଯୋଗ ବିଷୟରେ ଆମେ ପୁରାଣ ଶାସ୍ତ୍ର ବି ଶୁଣୁଛେ। ବାସ୍ତବରେ ଯେତେବେଳେ ଆମେ କଳିଯୁଗ ଦେଖୁଛେ ବର୍ତ୍ତମାନ ସମୟରେ ଆମେ ସମସ୍ତେ ସ୍ୱାର୍ଥୀ ହୋଇଯାଇଛେ। ଏଠି ସମସ୍ତେ ଏତେ ସ୍ୱାର୍ଥ ଚିନ୍ତାରେ ବ୍ୟସ୍ତ, ଅନ୍ୟର ଉପକାର କରିବା ତ ଦୂର କଥା, ନିଜ କେମିତି ପେଟ ଆମେ ପୂରେଇବା, ନିଜେ କେମିତି ଠିକ୍ ରହିବା, ସବୁବେଳେ ଏ କଥାରେ ହିଁ ଚିନ୍ତିତ। ଏବଂ ସେଥିପାଇଁ ଆମେ ସମସ୍ତେ ଏଠି ଦୁଃଖ ଅଶାନ୍ତିରେ ପୀଡ଼ିତ ରହିଛେ। ତ ନର୍କ ବାସ୍ତବରେ ତାହାକୁ କୁହାଯାଏ ଯେଉଁଠି ଲୋକ ସମସ୍ତେ ସ୍ୱାର୍ଥୀ। ନର୍କରେ ସମସ୍ତେ ନିଜେ ଖାଇବା ପାଇଁ ଚେଷ୍ଟା କରୁଛନ୍ତି, ତେଣୁ କେହି ଖାଇପାରୁନାହାନ୍ତି। ଏବଂ ସ୍ୱର୍ଗରେ ଯେତେବେଳେ ଦୁନିଆରେ ସତ୍ୟଯୁଗ ତ୍ରେତାଯୁଗ ଥିଲା, ସେଠି ସମସ୍ତେ ନିଃସ୍ୱାର୍ଥୀ ଥିଲେ। ସେଠି କ'ଣ କରୁଥିଲେ, ସ୍ୱର୍ଗରେ ବି ସମସ୍ତଙ୍କ ହାତରେ ବଡ଼ ବଡ଼ ଚାମଚ ବାନ୍ଧି ଦିଆହେଇଛି, କିନ୍ତୁ ସମସ୍ତେ ଖାଉଛନ୍ତି। କେମିତି କି ବାସ୍ତବରେ ଜଣେ ମଣିଷ ଚାମଚରେ ଖାଦ୍ୟ ସାମଗ୍ରୀ ଉଠେଇକି ତା ସାମ୍ନାରେ ଯିଏ ରହିଛି ତାକୁ ଖୁଆଇଦେଉଛି, ଏବଂ ନିଜର ଅପର ପାର୍ଶ୍ୱରେ ଯିଏ ରହିଛି ସେ କିଛି ଖାଦ୍ୟ ସାମଗ୍ରୀ ଉଠେଇକି ତାକୁ ଖୁଆଇ ଦେଉଛି। ତ ସେଠି ସ୍ୱର୍ଗରେ ଜଣେ ଆଉ ଜଣକୁ ଖୁଆଉଛି, କିନ୍ତୁ ନର୍କରେ ସମସ୍ତେ ନିଜେ ଖାଇବା ପାଇଁ ଚେଷ୍ଟା କରିଛନ୍ତି, ତେଣୁ ଖାଇପାରୁନାହାନ୍ତି। କହିବା ତାତ୍ପର୍ଯ୍ୟ ହେଉଛି କି ନର୍କ ଆଉ ସ୍ୱର୍ଗ ବାସ୍ତବରେ ଯେତେବେଳେ ମଣିଷ ସ୍ୱାର୍ଥୀ ହୋଇଯାଏ ଏବଂ ନିଜ ପାଇଁ ସବୁବେଳେ ଭାବେ, ପରର କଲ୍ୟାଣ ପାଇଁ, ପରର ଉପକାର ପାଇଁ, ସମସ୍ତଙ୍କ ସେବା ପାଇଁ, ସେତେବେଳେ ତା ମନରୁ ଚିନ୍ତାଧାରା ହଟିଯାଏ, ସେତେବେଳେ ଏ ସଂସାର ସ୍ୱର୍ଗରୁ ନର୍କ ହୋଇଯାଏ। ତ ନର୍କ ଆଉ ସ୍ୱର୍ଗ ବାସ୍ତବରେ ଉପରେ ଆଉ ତଳେ କୋଉଠି ନାହିଁ। ଯଦି ଉପରେ ଆଉ ତଳେ କୋଉଠି ଥାନ୍ତା, ବାସ୍ତବରେ ଆଜି ବୈଜ୍ଞାନିକମାନେ ବହୁତ ଦୂର ଦୂରକୁ ଚନ୍ଦ୍ରମା, ମଙ୍ଗଳ, ବୁଧ ଆଦି ଗ୍ରହ ଉପଗ୍ରହ ଯାଇକି ଅନୁସନ୍ଧାନ କରିସାରିଲେଣି, କୋଉଠି ବି ଆଉ ଜନବସତି ନାହିଁ, କୋଉଠି ବି ପ୍ରାଣୀ ଜଗତ ଆଉ ନାହିଁ। ଆମର ପୃଥିବୀ ହିଁ ଏକମାତ୍ର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ଏକମାତ୍ର ଗ୍ରହ ଅଟେ ଯେଉଁଠି ଆମେ ସବୁ ମଣିଷ ଆତ୍ମାମାନେ ଅଭିନୟ କରୁଛେ। ଏ ପୃଥିବୀ ହିଁ ବାସ୍ତବରେ ଏକମାତ୍ର ରଙ୍ଗମଞ୍ଚ, ଏଠି ଆମେ ସବୁ ଅଭିନୟ କରୁଛେ। ଏଠି ଆମେ ସବୁ ମଣିଷ ଯେତେବେଳେ ସତପ୍ରଧାନ ପାବନ ହୋଇଥାଉ, ଆମ ସମସ୍ତଙ୍କ ଚାଲିଚଳନ, ଆଚାର ବ୍ୟବହାର ବହୁତ ସୁନ୍ଦର ଥାଏ, ସମସ୍ତେ ମିଳିମିଶିକି ରହୁ, ସୁଖ ଶାନ୍ତି ଖୁସି ଆନନ୍ଦରେ ଆମ ସମସ୍ତଙ୍କ ଜୀବନ ଅତିବାହିତ ହୁଏ, ସେହି ସମୟକୁ ବାସ୍ତବରେ ସ୍ୱର୍ଗ କୁହାଯାଏ। କିନ୍ତୁ ଯେତେବେଳେ ମଣିଷ ସ୍ୱାର୍ଥ କେନ୍ଦ୍ରିତ ହୋଇ ନିଜକୁ ଦେହ ବୋଲି ଭାବେ ଏବଂ ଦେହ ଅଭିମାନରେ ଆସିକି କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାରରେ ପୀଡ଼ିତ ହୋଇକି ଦୁଃଖ ପାଏ, ସେହି ସମୟକୁ ହିଁ ଆମେ ନର୍କ କହିବା। ଆଉ ସ୍ୱର୍ଗ ବାସ୍ତବରେ ଆଉ କୋଉ ଦୁନିଆ ନାହିଁ ଯେଉଁଠି ଅଛି। ଯଦି ସେମିତି ହୋଇଥାନ୍ତା, ସ୍ୱର୍ଗ ଯଦି ଭଲ ଜାଗା, ନର୍କ ଯେଉଁଠି ସବୁବେଳେ ଦୁଃଖ ପାଆନ୍ତି, କି ଜଣେ ମରିଗଲା ପରେ ଯେତେବେଳେ ଆମେ ତା ପାଇଁ ଶ୍ରଦ୍ଧାଞ୍ଜଳି ଦେଇକି ଖବରକାଗଜରେ ଲେଖୁଛେ କି ଅମୁକ ବ୍ୟକ୍ତି ସ୍ୱର୍ଗାରୋହଣ କଲେ, ତାହେଲେ ତ ଖୁସି କଥା, ଉତ୍ସବ ମନାଇବା ଦରକାର। କିନ୍ତୁ ସେମିତି କରୁନୁ, ଆହୁରି କାନ୍ଦୁଛୁ କ'ଣ ପାଇଁ? ସମସ୍ତେ ଜାଣୁଛନ୍ତି ବାସ୍ତବରେ କେହି କୁଆଡ଼େ ସ୍ୱର୍ଗକୁ ଯାଉନି, ଆମ ସମସ୍ତଙ୍କର ପୁନର୍ଜନ୍ମ ତ ଏଇଠି ହିଁ ହେଉଛି। ଆଜି ତ ବୈଜ୍ଞାନିକମାନେ ପ୍ରମାଣ ବି କରିଦେଇ ସାରିଛନ୍ତି କି ଆମ ସମସ୍ତଙ୍କର ପୁନର୍ଜନ୍ମ ବାସ୍ତବରେ ଏଠି ହେଉଛି, ଆମେ ସବୁ ମଣିଷ ରୂପରେ ହିଁ ପୁଣି ପୁନର୍ଜନ୍ମ ନେଉଛୁ। ତ କିଏ ଜଣେ ମଲା ପରେ ବାସ୍ତବରେ ଯଦି ସ୍ୱର୍ଗ ଯାଉଥାନ୍ତା ଆଉ ସ୍ୱର୍ଗ କୋଉଠି ଉପରେ ଥାନ୍ତା, ତାହେଲେ ଦୁନିଆ ତ ଧୀରେ ଧୀରେ ଜନସଂଖ୍ୟା କମ୍ ହେଇଯିବା ଦରକାର। ତ ସ୍ୱର୍ଗକୁ ଉପରେ ନାହିଁ ବାସ୍ତବରେ, ଆମେ ଗୋଟେ ଶ୍ରଦ୍ଧା ବା ଭାବନାରେ ଆମେ ଖାଲି କହିଦେଉଛୁ ଯେ ଅମୁକ ବ୍ୟକ୍ତି ସ୍ୱର୍ଗାରୋହଣ କଲେ ସେ ସ୍ୱର୍ଗବାସୀ ହେଲେ। ଯଦି ତାହେଲେ ସ୍ୱର୍ଗାରୋହଣ କଲେ ବା ସ୍ୱର୍ଗବାସୀ ହେଲେ, ତାହେଲେ ଆମେ ଯଦି ସ୍ୱର୍ଗ ଉପରେ ଅଛି ତାହେଲେ ଏଠି ନର୍କ, ତ ଏଠି ୟା ମର୍ତ୍ତ୍ୟ ଆମେ କହିପାରିବା। ପୁରାଣ ଶାସ୍ତ୍ରରେ ଯେମିତି ବର୍ଣ୍ଣନା ରହିଛି, ତ ଯଦି ଜଣେ ସ୍ୱର୍ଗକୁ ଗଲା ସେଠି ତ ଭଲ ଭଲ ଜିନିଷ ଖାଇବ, ଆଉ ଆମେ ନର୍କର ଇଏ ମର୍ତ୍ତ୍ୟର ଏଇସବୁ ଅଶୁଦ୍ଧ ଜିନିଷ ଆମେ କାହିଁ ଖୁଆଇବା ପାଇଁ ତାକୁ ପୁଣି ଆମେ ଡାକୁଛୁ, ତାଙ୍କୁ କାହିଁ ମନେ ପକାଉଛୁ, ତାର ଆମେ ଶ୍ରାଦ୍ଧ କରୁଛୁ, କ'ଣ ପାଇଁ କରୁଛୁ? ତାହେଲେ ବାସ୍ତବରେ ଆମେ ଜାଣୁଛୁ ଯେ ସ୍ୱର୍ଗ କୋଠି ନାହିଁ, କିନ୍ତୁ ଆମେ ତା ପ୍ରତି ଶ୍ରଦ୍ଧା ଭାବନାରେ ଏମିତି କହିଦେଇଥାଉ। ଯେମିତି ଦିନ ଏବଂ ରାତି ଏକ ସମୟରେ ଗୋଟେ ଜାଗାରେ ଆପଣ ଦେଖିନଥିବେ, କେବେ ବି ଦିନ ବି ଥିବ ରାତି ବି ଥିବ, ଏମିତି ହେଇପାରେ କି? ସମ୍ଭବ ନୁହେଁ। ତ ଦିନ ପରେ ରାତି ଆସେ, ରାତି ପରେ ପୁଣି ଦିନ ଆସେ, ସେମିତି ଏ ସଂସାରରେ କାଳଚକ୍ର ଘୁରି ଚାଲିଛି। ଏଠି ଯେମିତି ଆପଣ ଦେଖୁଛନ୍ତି ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ପୁଣି ସୋମବାର ଆସୁଛି। ଯେମିତି ଆମେ ଦେଖୁଛୁ ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶ୍ରାବଣ, ଭାଦ୍ରବ, ପୁଣି ବୈଶାଖ ମାସ ଆସୁଛି। ତ ଏ ସଂସାରରେ, ଏ ପୃଥିବୀ ରଙ୍ଗମଞ୍ଚ ଉପରେ ସମୟ ଗୋଟେ ଚକ୍ର ରୂପରେ ଘୁରି ଚାଲିଛି। ତେଣୁ କୁହାଯାଏ ଟାଇମ୍ ଇଜ୍ ସାଇକ୍ଲିକ୍, ଇଟ୍ ଇଜ୍ ନେଭର ଲିନିୟର। ତ ସମୟ ଚକ୍ର ରୂପରେ ଘୁରି ଚାଲିଛି। ଏଠି ଚାରିଟା ଯୁଗ, ସତ୍ୟଯୁଗ, ତ୍ରେତାଯୁଗ, ଦ୍ୱାପରଯୁଗ, କଳିଯୁଗ, ଏ ଚାରିଟା ଯୁଗ ଘୁରି ଚାଲିଥାନ୍ତି। ଏବଂ ଯେତେବେଳେ ସଂସାରରେ ସତ୍ୟଯୁଗ ଏବଂ ତ୍ରେତାଯୁଗ ଥାଏ, ସେହି ସମୟରେ ଏ ସଂସାରରେ ବହୁତ କମ୍ ଲୋକ ରହନ୍ତି ଏବଂ ସମସ୍ତେ ଗୁଣବାନ, ଚରିତ୍ରବାନ, ଭଲ ମଣିଷ ସବୁ ଥାନ୍ତି। ସେମାନଙ୍କୁ ଦେବୀ ଦେବତା କୁହାଯାଏ ଏବଂ ସମସ୍ତେ ସର୍ବଗୁଣ ସମ୍ପନ୍ନ, ଷୋଳ କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ, ଅହିଂସା ପରମ ଧର୍ମ, ଇଚ୍ଛା ମାତ୍ରମ ଅବିଦ୍ୟା, ସମ୍ପୂର୍ଣ୍ଣ ଜୀବନ ମୁକ୍ତ, ଦେବୀ ଦେବତା ବୋଲି ତାଙ୍କର ଗୁଣ ମହିମା ସବୁ ବ୍ୟାଖ୍ୟା ରହିଛି ଶାସ୍ତ୍ର ପୁରାଣରେ। ତ ଏମିତି ମଣିଷ ଯେତେବେଳେ ଧାରାପୃଷ୍ଠରେ ଥାନ୍ତି, ଯାହା ଭିତରେ କିଛି ବି ସ୍ୱାର୍ଥ ଭାବନା ନାହିଁ, ସମସ୍ତେ ପରସ୍ପରକୁ ସ୍ନେହ ମମତା ଦେଇକି ସୁଖରେ, ଶାନ୍ତିରେ, ଖୁସିରେ, ଆନନ୍ଦରେ ଏ ଧାରାପୃଷ୍ଠରେ ସମସ୍ତେ ବିଚରଣ କରନ୍ତି, ସେହି ସମୟକୁ, ସେତେବେଳେ ପ୍ରକୃତି ବି ସତବଧାନ ଥାଏ, ସେହି ସମୟରେ ବାସ୍ତବରେ ଏ ସଂସାରକୁ ସ୍ୱର୍ଗ କୁହାଯାଏ। ଏବଂ ସମୟ ଗଢ଼ି ଚାଲେ, ସତ୍ୟଯୁଗ ତ୍ରେତାଯୁଗ ଯେତେବେଳେ ବିତିଯାଏ, ଯେମିତି କୌଣସି ଜିନିଷ ଧାରାପୃଷ୍ଠରେ ଦେଖନ୍ତୁ, ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୁଏ। ଆଜି ଯେଉଁ ଜିନିଷ ନୂଆ ଅଛି, କିଛି ସମୟ ପରେ ଧୀରେ 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 ପୁରୁଣା ହୋଇଯାଏ ଏବଂ ସମୟ ଆସେ ବିନାଶ ହୋଇଯାଏ। ସେମିତି ଏ ସଂସାରରେ ବି ଯେତେବେଳେ ସତ୍ୟଯୁଗ ତ୍ରେତାଯୁଗ ଥିଲା, ଏଠି କମ୍ ଲୋକ ଥିଲେ, ସମସ୍ତେ ମିଳିମିଶିକି ରହୁଥିଲେ, ଏ ସଂସାରକୁ ସ୍ୱର୍ଗ କୁହାଯାଉଥିଲା। କିନ୍ତୁ ଧୀରେ ଧୀରେ ସମୟ ଗଢ଼ି ଚାଲିବା ପରେ ମଣିଷ ସଂଖ୍ୟା ବି ବୃଦ୍ଧି ହେଲା ଏବଂ ଲୋକ ପୁନର୍ଜନ୍ମ ନେଇ 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 ତାଙ୍କ ଭିତରେ ପୁଣି ଦେହ ଅଭିମାନ ଆସିଯିବା ଫଳରେ ଯେଉଁ ସଦ୍ଗୁଣଗୁଡ଼ା ଥିଲା ପ୍ରାୟ ଲୋପ ହେବାକୁ ବସିଲା ଏବଂ ତାଙ୍କ ଭିତରେ ଯେତେବେଳେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଘୃଣା, ଆଳସ୍ୟ, ଭୟ ଆଦି ଆଦି ଅବଗୁଣ ସବୁ ଯେତେବେଳେ ଆସିଗଲା, ମଣିଷ ସବୁ ବିକାରୀ ହୋଇଗଲେ, ପତିତ ହୋଇଗଲେ, ଏ ସଂସାର ପ୍ରକୃତି ବି ତମ ପ୍ରଧାନ ହେବାକୁ ଆସିଲା, ତ ଏ ସଂସାର ନର୍କରେ ପରିଣତ ହୋଇଗଲା। ତାହେଲେ ଯେତେବେଳେ ଏ ଧାରାପୃଷ୍ଠରେ ସତ୍ୟଯୁଗ ଏବଂ ତ୍ରେତାଯୁଗ ଥିଲା, ସେହି ସମୟକୁ ଆମେ ସ୍ୱର୍ଗ ବୋଲି କହିବା, ସ୍ୱର୍ଣ୍ଣିମ ଯୁଗ ବୋଲି କହିବା, ଏବଂ ଯେତେବେଳେ ଧାରାପୃଷ୍ଠରେ ଦ୍ୱାପର ଏବଂ କଳିଯୁଗ ଆସିଯାଏ, ମଣିଷ ସବୁ ତମ ପ୍ରଧାନ ହୋଇଯାଆନ୍ତି ଏବଂ ଏ ସଂସାରର ପ୍ରକୃତି ବି ତମ ପ୍ରଧାନ ହୋଇଯାଏ, ସବୁଗୁଡ଼ା ପୁରୁଣା ହୋଇଯାଏ, ଲୋକମାନଙ୍କ ଭିତରେ ବିକାର ଆସିଯାଏ, ସମସ୍ତେ ପତିତ ହୋଇଯାଆନ୍ତି, ସେତେବେଳେ ସମସ୍ତେ ଦୁଃଖ ପାଆନ୍ତି, ଏ ସଂସାରକୁ ହିଁ ବାସ୍ତବରେ ନର୍କ ବୋଲି କୁହାଯାଏ। ତେଣୁ ସ୍ୱର୍ଗ ଏବଂ ନର୍କ ଉଭୟ ଏକା ସାଙ୍ଗରେ କେମିତି ହୋଇପାରିବ? ଯେମିତି ଦିନ ଆଉ ରାତି ଉଦାହରଣ ଦେଉଥିଲି, ଏକା ସାଙ୍ଗରେ ଗୋଟେ ଜାଗାରେ ତ ସମ୍ଭବ ନୁହେଁ ନା। ତ ସେମିତି ଆଜି ବହୁତ ଲୋକ କହନ୍ତି କି ଏଠି ସ୍ୱର୍ଗ, ଏଠି ନର୍କ ଅଛି, ଯେଉଁମାନଙ୍କ ପାଖରେ ବହୁତ ସୁନ୍ଦର ବାତାନୁକୂଳ ବ୍ୟବସ୍ଥା ରହିଛି, ସୁନ୍ଦର ଏୟାର କଣ୍ଡିସନ ମହଲରେ ରହୁଛନ୍ତି, ଗାଡ଼ି ମୋଟରରେ ରହୁଛନ୍ତି, ତାଙ୍କ ପାଖରେ ବିଜ୍ଞାନର ସବୁକିଛି ସୁଖ ସୁବିଧା ରହିଛି। ଲୋକ କୁହନ୍ତି ଏମାନେ ସ୍ୱର୍ଗରେ ଅଛନ୍ତି। ଯେଉଁମାନେ ସବୁ ଛୋଟ ଛୋଟ ଘରେ ରହିକି ଯେଉଁଠି କିଛି ପ୍ରକାର ସୁବିଧା ନାହିଁ, ଖାଇବା ନାହିଁ, ପିଇବା ନାହିଁ, ପିନ୍ଧିବା ପାଇଁ ବସ୍ତ୍ର ନାହିଁ, ସେମାନେ ସବୁ ନର୍କ ଭୋଗ କରୁଛନ୍ତି। କିନ୍ତୁ ବାସ୍ତବରେ ସେ କଥା କେତେ ଦୂର ସତ ଆପଣ ନିଜେ ବିଚାର କରନ୍ତୁ। ବାହାରୁ ଯେତେବେଳେ ଆମେ ଦେଖୁଛୁ ଭାବୁଛୁ କି ଏମାନେ ସବୁ ବହୁତ ସୁଖରେ ଅଛନ୍ତି, ସ୍ୱର୍ଗ ସୁଖ ପାଉଛନ୍ତି, କିନ୍ତୁ ଆଜି କଳିଯୁଗୀ ଦୁନିଆରେ ସବୁ ମଣିଷ ବାସ୍ତବରେ ଦୁଃଖରେ ସଢୁଛନ୍ତି। ସମଗ୍ର ଦୁନିଆରେ ଖୋଜି ଆସନ୍ତୁ ଯାହାକୁ କୌଣସି ପ୍ରକାର ରୋଗ ନଥିବ, ଯାହା ମନରେ କୌଣସି ପ୍ରକାର ଦୁଃଖ କେବେ ବି ହେଇନଥିବ, ଆପଣଙ୍କୁ ଜଣେ ବି ଲୋକ ମିଳିବେନି। ସମଗ୍ର ବିଶ୍ୱ ଘୁରି ଆସନ୍ତୁ। ମାଉଣ୍ଟ ଆବୁ ତ ଏମିତି ଗୋଟେ ସ୍ଥାନ ଯେଉଁଠି ସମଗ୍ର ବିଶ୍ୱର ଲୋକ ଏଠିକି ଆସୁଛନ୍ତି। ଆଜି ପାଶ୍ଚାତ୍ୟ ଜଗତରେ ଲୋକମାନଙ୍କ ପାଖରେ କ'ଣ ନାହିଁ, ସେମାନେ ଭୌତିକ ସାଧନରେ ଭରପୁର, ସବୁ ସୁଖ ସୁବିଧା ତାଙ୍କ ପାଖରେ ଅଛି, କିନ୍ତୁ ଜୀବନରେ ସୁଖ ନାହିଁ, ଶାନ୍ତି ନାହିଁ, ଖୁସି ନାହିଁ, ଆନନ୍ଦ ନାହିଁ, ପ୍ରେମ ନାହିଁ। ତ ମଣିଷ ଜୀବନରେ ଯଦି ସବୁକିଛି ଥାଉ କିନ୍ତୁ ଯଦି ସୁଖ ନାହିଁ, ଶାନ୍ତି ନାହିଁ, ସନ୍ତୁଷ୍ଟତା ନାହିଁ, ଖୁସି ନାହିଁ, ତାହେଲେ ଜୀବନ ତ ନିରର୍ଥକ। ଯେମିତି ମୁଁ ଉଦାହରଣ କହୁଥିଲି, ନାରଦ ମହର୍ଷି ଦେଖିଲେ ଯେ ନର୍କରେ ସବୁକିଛି ଅଛି କିନ୍ତୁ ଲୋକ ଭୋକ ଉପାସରେ ମରୁଛନ୍ତି। ଆଜି ସମଗ୍ର ବିଶ୍ୱରେ ଯଦି ଆମେ ଦେଖିବା କେତେ ଲୋକଙ୍କ ପାଖରେ ବିଜ୍ଞାନର ସୁଖ ସାଧନ ସବୁକିଛି ଅଛି, କୋଟି କୋଟି ଲୋକ ଯେଉଁଠି ଖାଇବା ପାଇଁ ପାଉନାହାନ୍ତି ଏବଂ ଦୁଃଖ ଅଶାନ୍ତିରେ ସଢୁଛନ୍ତି, ପିନ୍ଧିବା ପାଇଁ ବସ୍ତ୍ର ନାହିଁ, ରହିବା ପାଇଁ ଘର ନାହିଁ, ଫୁଟପାଥରେ ଶୋଉଛନ୍ତି, କେତେ ପ୍ରକାର ରୋଗ, ହସ୍ପିଟାଲ ଯାଆନ୍ତୁ ବେଡ୍ ଖାଲି ନାହିଁ, ରେଲୱେ ପ୍ଲାଟଫର୍ମ ଯାଆନ୍ତୁ ଗାଡ଼ିରେ ଚଢ଼ିବା ପାଇଁ ଲୋକ ବ୍ୟାକୁଳ ହେଉଛନ୍ତି, ସିଟ୍ ନାହିଁ, ଯେଉଁଠିକି ଯାଆନ୍ତୁ ମାରାମାରି, ସବୁଆଡ଼େ ଭିଡ଼। ଆଜି ପ୍ରାକୃତିକ ବିପର୍ଯ୍ୟୟ ଦେଖନ୍ତୁ, ବିହାରର ଦୁରାବସ୍ଥା ଆପଣମାନେ ଦେଖୁଥିବେ, ଶୁଣୁଥିବେ ଖବରକାଗଜରେ କ'ଣ ଅବସ୍ଥା, ଲକ୍ଷ ଲକ୍ଷ ଲୋକ ଘର ନାହିଁ, ଦ୍ୱାର ନାହିଁ, ସବୁ ଭାସିଗଲା। ଏହାକୁ ଆମେ ସ୍ୱର୍ଗ କହିବା? କିଛିଟା ଲୋକ ଯଦି ଏୟାର କଣ୍ଡିସନ ଗାଡ଼ି ଅଛି, ମହଲ ଅଛି, ତାହେଲେ ଏ ସଂସାରକୁ ସ୍ୱର୍ଗ କହିବା? ନା ନା, କେବେ ନୁହେଁ। ଯେତେ ବଡ଼ ଲୋକ ବାହାରୁ ସିନା ଦେଖାଯାଉଛି କିନ୍ତୁ ସମ୍ପୂର୍ଣ୍ଣ ଫମ୍ପା। ତାଙ୍କ ଜୀବନ ଦେଖିବେ, ତାଙ୍କର ପାରିବାରିକ ଜୀବନ ଦେଖନ୍ତୁ, ତାଙ୍କର ମାନସିକ ଅବସ୍ଥା ଦେଖନ୍ତୁ, କି ପ୍ରକାର ଦୁର୍ବିସହ ଜୀବନ, ସବୁ ପ୍ରକାର ରୋଗର ଖଣି। ତାଙ୍କୁ ହାଇ ବ୍ଲଡ୍ ପ୍ରେସର ବି ଥିବ, ଡାଇବେଟିସ୍ ବି ଥିବ, ହାର୍ଟ ଡିଜିଜ୍ ବି ଥିବ, କ'ଣ ରୋଗ ନାହିଁ। ଆମେ ଭୌତିକ ସାଧନରେ ଭଲ ଘର ଥିଲେ କ'ଣ ହେବ, ଭଲ ସବୁ ଖାଇବା ପିଇବା ଥିଲେ କ'ଣ ହେବ, ନୌକର ଚାକର ଥିଲେ କ'ଣ ହେବ, ସବୁ ପ୍ରକାର ରୋଗରେ ତ ସବୁ ପୀଡ଼ିତ। ଆପଣ ମିଠା ଖାଇପାରିବେନି, ଲୁଣିଆ ଖାଇପାରିବେନି, କିଛି ଖାଇପାରିବେନି, ତାହେଲେ କି ଜୀବନ? ଏଟାକୁ ସ୍ୱର୍ଗ ଖୁଆଯିବ? ଭାବନ୍ତୁ, ବାସ୍ତବରେ ସ୍ୱର୍ଗ ତ ଗୋଟେ ଏମିତି ଦୁନିଆ ଯେଉଁଠି ସମସ୍ତେ ନିରୋଗୀ, କାଞ୍ଚନକାୟା, ସମସ୍ତେ ସୁଖ ଶାନ୍ତି ସ୍ୱଚ୍ଛନ୍ଦରେ ନିଜ ଜୀବନ କାଳାତିପାତ କରନ୍ତି, ସମ୍ପୂର୍ଣ୍ଣ ଜୀବନ ମୁକ୍ତ, କୌଣସି ପ୍ରକାର ଜୀବନରେ ବନ୍ଧନ ନାହିଁ, ଟେନସନ ନାହିଁ, ଚିନ୍ତା ନାହିଁ, ଦୁଃଖ ନାହିଁ, ଅଶାନ୍ତି ନାହିଁ, ପୀଡ଼ା ନାହିଁ, ରୋଗ ନାହିଁ। ତ ଏମିତି ଗୋଟେ ଦୁନିଆକୁ ବାସ୍ତବରେ ସ୍ୱର୍ଗ କୁହାଯାଏ, ଏବଂ ଏମିତି ପ୍ରକାର ଦୁନିଆର ସ୍ଥାପନକର୍ତ୍ତା ହେଉଛନ୍ତି ସ୍ୱୟଂ ପରମ ପିତା ପରମାତ୍ମା। ଯେତେବେଳେ ନର୍କରେ କଳିଯୁଗର ଶେଷ ସମୟରେ ସବୁ ମଣିଷମାନେ ଦୁଃଖ ଅଶାନ୍ତିରେ ସଢ଼ିକି ପତିତ ହୋଇଯାଆନ୍ତି ଏବଂ ବ୍ୟାକୁଳରେ ଭଗବାନଙ୍କୁ ଡାକନ୍ତି, ହେ ପତିତ ପାବନ, ଆମ ସମସ୍ତଙ୍କୁ ଏ ଭବସାଗରରୁ ଉଦ୍ଧାର କର, ସେତେବେଳେ ପରମାତ୍ମା ଆସିକି ଏ ସଂସାରକୁ ନର୍କରୁ ସ୍ୱର୍ଗ ବନେଇ ଦିଅନ୍ତି, ପତିତମାନଙ୍କୁ ପାବନ ବନେଇ ଦିଅନ୍ତି, କଳିଯୁଗକୁ ପୁଣି ସତ୍ୟଯୁଗ ବନେଇ ଦିଅନ୍ତି। ଯେମିତି ରାତିର ଶେଷରେ ସୂର୍ଯ୍ୟ ଉଦୟ ହୁଏ, ତାପରେ ଦିନ ଆସିଯାଏ, ସେମିତି ସ୍ୱୟଂ ପରମାତ୍ମା ବି ଧରାପୃଷ୍ଠକୁ ଆସିସାରିଲେଣି ଏବଂ ଏ କଳିଯୁଗ ଏବେ ବହୁତ କମ୍ ସମୟ ଭିତରେ ପରିବର୍ତ୍ତନ ହୋଇ ସତ୍ୟଯୁଗରେ ପରିଣତ ହୋଇଯିବ। ଆମ ପାଇଁ ହିଁ ପରିବର୍ତ୍ତନ ହେଉନି, ଆମେ ଯେତେବେଳେ ବଦଳିବା ତାହେଲେ ସଂସାର ବଦଳିବ। ତେଣୁ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ଦୁନିଆକୁ ବାସ୍ତବରେ ଆମେ ନର୍କ କହିବା, ଏ ଦୁନିଆକୁ ସ୍ୱର୍ଗ ଆମେ କେମିତି କହିବା? ଏ ନର୍କ ଦୁନିଆ ବର୍ତ୍ତମାନ ପରିବର୍ତ୍ତନ ହୋଇକି ସ୍ୱର୍ଗ ଆସୁଛି, ଆମମାନେ ହିଁ ତାର ଆହ୍ୱାନ କରିବା ଦରକାର। ଆମମାନେ ଯେତେବେଳେ ବଦଳିବା ଏ ସଂସାର ପରିବର୍ତ୍ତନ ହେବ, ଏ ସଂସାର ପୁଣି ସ୍ୱର୍ଗରେ ପରିଣତ ହୋଇଯିବ। ତେଣୁ ଆସନ୍ତୁ। ସେ ପରମପିତା ପରମାତ୍ମା ଯିଏ ଧରାପୃଷ୍ଠକୁ ଅବତରିତ ହୋଇସାରିଛନ୍ତି, ସେ ପରମାତ୍ମା ଶିବଙ୍କୁ ଚିହ୍ନନ୍ତୁ, ତାଙ୍କୁ ସ୍ମରଣ କରନ୍ତୁ। ସେ ହିଁ ସର୍ବ ପାପ ହରହର, ସେ ହିଁ ପାପ କଟେଶ୍ୱର, ସେ ଆମକୁ ଏହି ଭବସାଗରରୁ ଉଦ୍ଧାର କରିଦେବେ ଏବଂ ଏହି ନର୍କ ଦୁନିଆରୁ ଆମ ସମସ୍ତଙ୍କୁ ଉଦ୍ଧାର କରିକି ସ୍ୱର୍ଗକୁ ନେଇଯିବେ। ବୁଝିଲେ? ଆଚ୍ଛା।